ନମସ୍କାର ଶ୍ରୋତାମନ, ଓଡ଼ିଶା ମୋବାଇଲ ବାଣୀର ସକାଳର ଖବରରେ ଆପଣଙ୍କୁ ସ୍ୱାଗତ। ହାଟ ଟେକିଦେଲେ ସରକାର, କଲବଲ କରୁଛି ପିଆଜ, ଦେଢ଼ ମାସ ଯାଏ ସ୍ଥିତି ସୁଧୁରିବନି, ବ୍ୟବସାୟୀଙ୍କ ସହ ବୈଠକ ଆଜି, ପୋସ୍କୋ ପାଇଁ ଶେଷ ପ୍ରୟାସ, 25ରେ ଦିଲ୍ଲୀ ବୈଠକ, ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ, ବିଏଡ୍ ପାଠ୍ୟକ୍ରମ ଲାଗି ଆଜିଠାରୁ ପୁଣି ଥରେ କାଉନ୍ସେଲିଂ, ପୂର୍ବାହ୍ନ 8ଟାରୁ ଅପରାହ୍ନ 5ଟା ପର୍ଯ୍ୟନ୍ତ ଭୁବନେଶ୍ୱରର ଦୁର୍ଗା ମନ୍ଦିର ନିକଟରେ ଥିବା ସରକାରୀ ପ୍ରାଥମିକ ଶିକ୍ଷାନୁଷ୍ଠାନରେ କାଉନ୍ସେଲିଂ ହେବ। ୟୁ ମୁମ୍ବାଇ ଜିତିଲା ପ୍ରୋ କବାଡ଼ି ଲିଗ୍, ତୃତୀୟ ଟେଷ୍ଟରୁ ବିଜୟ ଓ ଶାହାବାଦ। ସୀତାବନ, ଯଦି ଆପଣ ଓଡ଼ିଶା ମୋବାଇଲ ବାଣୀରେ ସକାଳର ଖବର ଶୁଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି, ତେବେ ଇ ନିୟମଙ୍କ ଟିକି ନିଜର ମତ ନିଶ୍ଚିନ୍ତ ରଖନ୍ତୁ। ଧନ୍ୟବାଦ।